ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 51,000ରୁ ଅଧିକ ନୂଆକରି ଚାକିରି ପାଇଥିବାର ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟବେ। ଏଥିଲାଗି ଦେଶର 40 ଜାଗାନୁ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଭାସୀ ଜରିଆରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟବାର ସହିତ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏ ଅବସରରେ ଭୁବନେଶ୍ୱର ରେଲ୍ ଅଡିଟୋରିୟମ୍ରୁ ହେବାରକେ ଥିବା ନିଯୁକ୍ତି ମେଳାଥି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେବେ। ଡାକ ବିଭାଗ ସହିତ କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ବିଭାଗଟି ନୂଆକରି ଚାକିରି ପାଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକର ସଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 127 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କୁ ମତାମତ ମାଗିଛନ୍। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥିବିଲ୍ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ତା'ର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଏତାର ପ୍ରସାରଣ କରାଯିବା। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଦାଖଲ ହୋଇଥିବାର ପ୍ରାର୍ଥୀପତ୍ରମାନଙ୍କର ଯାଞ୍ଚ ପ୍ରକ୍ରିୟା ଗଲା ବୁଧବାର ଶେଷ ହୋଇଛି। ନାମାଙ୍କନ ପତ୍ର ଦାଖଲ କରିଥିବାର 19 ଜଣଙ୍କର ଭିତରୁ 5 ଜଣଙ୍କର ପ୍ରାର୍ଥୀପତ୍ର ଖାରଜ ହୋଇଛି। ଏହାଦେତକ 14 ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନଟି ରହିଛନ୍। ଆଜି ଯଦି କେହି ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ଏ ସଂଖ୍ୟା ଆହୁରି କମିପାରେ। ଆଲୁ ଉତ୍ପାଦନଥି ଓଡ଼ିଶାକେ ଆତ୍ମନିର୍ଭର କରବାର୍ ଲାଗି ରାଜ୍ୟ ସରକାର ଏ ବଛର 50,000 ଏକରନୁ ଏତକା ଜମିଥି ଆଲୁ ଚାଷ କରବାର୍କେ ଲକ୍ଷ୍ୟ ରଖିଛନ୍। ଉପମୁଖ୍ୟମନ୍ତ୍ରୀ ଆର୍ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ହୋଇଥିବାର ଗୋଟିଏ ବୈଠକଟି ନିଷ୍ପତ୍ତି ନିଆଯାଇଛି। ବୈଠକର ସୂଚନା ଅନୁସାରେ 50,000 ଏକର ଜମିଥି ଆଲୁ ଚାଷ କରବାର୍କେ 3,00,000 କ୍ୱିଣ୍ଟାଲ ବିହନ ଦରକାର ହେବା। ICRISAT ତରଫୁ ଗୋଟିଏ ନୂଆ ପ୍ରଜାତିର ରାହାଡ଼ ଦାଏଲ ବିକଶିତ କରାଯାଇଛି, ଯେନ୍ଟାକି କେନ୍ସିଭିଲ୍ ଋତୁଥି ଚାଷ କରାଯାଇପାରବା। ଇ ଦାଏଲ 45 ଡିଗ୍ରୀ ଗରମ ସହିପାରବାର ଅତକା ଅମଲ ବି ହୋଇପାରବା। ମାତ୍ର 120 ଦିନେ ଦାଏଲର ଉତ୍ପାଦନ କରାଯାଇପାରବା ବୋଲି ଗଲାକାଲି ଉପମୁଖ୍ୟମନ୍ତ୍ରୀ ଆର୍ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତାଟି ଭୁବନେଶ୍ୱରଠାରେ ହୋଇଥିବାର ସଘନ କୃଷି କାର୍ଯ୍ୟକ୍ରମ ବାବଦ ଗୋଟିଏ ବୈଠକଟି ସୂଚନା ଦିଆଯାଇଛି। ବୈଠକଟି ଦିନକୁ ଦିନେ ଲୁକି ଯାଇଥିବାର ଖାଦ୍ୟଶସ୍ୟର ପୁନରୁଦ୍ଧାର ବାବଦେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର କୃଷି ଭବନଠାରେ ଆଜି ରାଜ୍ୟସ୍ତରୀୟ ରବି ଅଭିଯାନ ସମ୍ମିଳନୀ ହେବା। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏ ସମାରୋହକେ ଉଦ୍ଘାଟନ କରିବେ। ଏ ଅବସରରେ ରବି ଚାଷ ବାବଦେ ଜରୁରୀ ଆଲୋଚନା କରାଯିବା ସହିତ ନୀତି ନିର୍ଦ୍ଧାରଣ କରାଯିବା ବୋଲିକରି ଜଣାପଡ଼ିଛି। ରାଜ୍ୟର 19 ଜିଲ୍ଲାନୁ 3 ଲାଗି ଘର ପିଛା ଅତକା 5 କେଜି ଲେଖା ଚାଉଲ ଦିଆଯିବା। ଜାତୀୟ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାଥି ଯୋଗ୍ୟ ହିତାଧିକାରୀମାନେ ଇ ସେପ୍ଟେମ୍ବରନୁ ନଭେମ୍ବର 3 ତକ୍ ଇ ଚାଉଲ ପାଇବେ। ଏ ବାବଦ ରାଜ୍ୟ ଖାଦ୍ୟ ଯୋଗାଣ ଆର୍ ଖାଉଟି ବିଭାଗ ତରଫୁ 10,57,000 କ୍ୱିଣ୍ଟାଲ ଚାଉଲ ଯୋଗାଇ ଦିଆଯାଇଛି। ନଭେମ୍ବର 10 ତକ୍ ଚାଉଲ ବାଣ୍ଟବାର କାମ ସାରବାର୍କେ ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା ସହିତ 19 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଯୋଗାଣ ବିଭାଗ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ହେଉଛି ବିଶ୍ୱ ପୋଲିଓ ଦିବସ। ପୋଲିଓର ମାରାତ୍ମକ ପରିଣାମ ବାବଦେ ଲୋକ ସଚେତନ କରବାର ସହିତ ରୋଗନୁ ଛୁଆମାନଙ୍କୁ ବଞ୍ଚାଇବାର ଲାଗି ରୋଟାରୀ ଇଣ୍ଟରନ୍ୟାସନାଲ ତରଫୁ ଫି ବଛର ଆଜିର ଦିନକେ ବିଶ୍ୱ ପୋଲିଓ ଦିବସ ଭାବେ ପାଳନ କରାଯାଉଛି। ପୋଲିଓ ଟିକା ବାହାର କରିଥିବାର ବୈଜ୍ଞାନିକ ଜୋନସଙ୍କ ନାମ କେ ସୁର୍ତା କରିକି 24 ଦିନ ବିଶ୍ୱ ପୋଲିଓ ଦିବସ ପାଳନ କରାଯାଉଛି। ତାଙ୍କ ଟିକାର ବଲେ ଆଜି ସାରା ପୃଥିନୁ ପୋଲିଓକେ 90% କମ୍ କରାଯାଇପାରିଛି। ଫି ବଛର ବାଗିରି ବଛର ଭିଲ୍ ଜାନୁଆରୀ 1-5 ତକ୍ ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଆର୍ ଜିଲ୍ଲା ମହୋତ୍ସବ ଦୁଲଦୁଲି 2026 ଆୟୋଜନ କରାଯିବା। ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଗଲାକାଲି ହୋଇଥିବା ପ୍ରସ୍ତୁତି ବୈଠକଟି ନିଷ୍ପତ୍ତି ନିଆଯାଇଛି। ଏ ବଛର ଦୁଲଦୁଲି ମହୋତ୍ସବ ବିଟିଏମ୍ ପଡ଼ିଆ ନ ହେବା। ମେରା ଯୁବା ଭାରତ କଲାହାଣ୍ଡି ଶାଖା ଆଉ ଜିଲ୍ଲାନୁ ଥିବାର ସିଆର୍ପିଏଫ୍ 64 ବାଟାଲିୟନ ତରଫୁ ଜନଜାତି ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ 2 ଖେପ୍ ମୂଲ ହୋଇଛି। କାର୍ଯ୍ୟକ୍ରମଟି ନକ୍ସଲ ପ୍ରଭାବିତ ମଦନପୁର ରାମପୁର ବ୍ଲକ୍ନୁ 20 ଯୁଆନ ପିଲା ଟୁକେଲ ମହାରାଷ୍ଟ୍ର ମୁମ୍ବାଇନୁ ଆଇବା 27-2 ତକ୍ ହେବାର୍କେ ଥିବା ଜନଜାତି ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମଟି ଯୋଗ ଦେବାର୍କେ ଯାଇଛନ୍। ବଙ୍ଗୋପସାଗରନୁ ହୋଇଥିବାର ଘୂର୍ଣ୍ଣିବଲ ଆଜି ଲଘୁଚାପଟି ବଦଳିବା, ରବିବାର ଦିନ ଏଇଟା ଅବପାତଟି ବଦଳିପାରେ। ଇତାର ବଲେ ରାଜ୍ୟର ବଡ଼ଭାଗୀ ଜାଗାନୁ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଆଇବା 27-28 ବର୍ଷା ବଢ଼ିପାରେ ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏଚ୍ନି ଆଞ୍ଚଳିକ ଖବର ଇନ ଶେଷ ହେଲା। ରବିବାର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।